ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆରମ୍ଭ ହେଲା ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ 2026। ଭାରତକୁ ବିଶ୍ୱ ଏଆଇ ସହଯୋଗରେ ଏକ ପ୍ରମୁଖ ଅଂଶୀଦାର ଭାବରେ ପ୍ରତିପାଦିତ କରିବ କହିଲେ ବିଶ୍ୱର ପ୍ରମୁଖ ନେତା। ଧାରା 370 ଉଚ୍ଛେଦ ହେବା ପରେ କାଶ୍ମୀର, ଉତ୍ତର ପୂର୍ବ ଓ ମାଓ ପ୍ରଭାବିତ ଅଞ୍ଚଳରେ ହ୍ରାସ ପାଇଛି 80% ହିଂସା କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ରାଜସ୍ଥାନର ଏକ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି 7 ଜଣ ମୃତ, ଉଦ୍ଧାର କାର୍ଯ୍ୟ ଜାରି। ଏବଂ ଆଇସିସି ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଆଜି ପ୍ରଥମ ମ୍ୟାଚ୍ ଆଫଗାନିସ୍ତାନ ଏବଂ ୟୁଏଇ ମଧ୍ୟରେ ଜାରି। ନୂଆଦିଲ୍ଲୀରେ ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ 2026 ଆରମ୍ଭ ହୋଇଛି। ଏହି 5 ଦିନିଆ ସମ୍ମିଳନୀ ହେଉଛି ଗ୍ଲୋବାଲ୍ ସାଉଥ୍ରେ ଆୟୋଜିତ ପ୍ରଥମ ବିଶ୍ୱ ଗ୍ଲୋବାଲ୍ ଏଆଇ ସମ୍ମିଳନୀ। ଏହି ସମ୍ମିଳନୀ ବିଶ୍ୱ ଏଆଇ ଦୃଷ୍ଟିକୋଣକୁ ଆକାର ଦେବା ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ ଭାବରେ ଭାରତର ଭୂମିକାକୁ ସୁଦୃଢ଼ କରିବ। ଏହା ଭାରତକୁ ବିଶ୍ୱ ଏଆଇ ସହଯୋଗରେ ଏକ ସଂଯୋଜକ ଏବଂ ଅଂଶୀଦାର ଭାବରେ ମଧ୍ୟ ପ୍ରତିପାଦିତ କରିବ। ସମ୍ମିଳନୀରେ 100+ ଦେଶକୁ ନିମନ୍ତ୍ରଣ କରାଯାଇଛି ଏବଂ 2 ଲକ୍ଷରୁ ଅଧିକ ଲୋକ ଅନ୍ଲାଇନ୍ରେ ପଞ୍ଜୀକରଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନେକ ବିଶ୍ୱ ନେତା ଯୋଗଦେବେ। ସେମାନଙ୍କ ମଧ୍ୟରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍, ବ୍ରାଜିଲ୍ର ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲ୍ଭା, ସ୍ୱେନ୍ର ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜ୍, ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି ଗାଏ ପାର୍ମେଲିନ୍, ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଡିକ୍ ସ୍କୋପ୍, ୟୁଏଇ ଆବୁଧାବିର ଯୁବରାଜ ଶେଖ୍ ଖାଲେଦ୍ ବିନ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହାନ୍, ମରିସସ୍ ପ୍ରଧାନମନ୍ତ୍ରୀ ଡକ୍ଟର ନବୀନ ଚନ୍ଦ୍ର ରାମଗୁଲାମ, ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦେଶାନାୟକେ, ସେସେଲ୍ସର ଉପରାଷ୍ଟ୍ରପତି ସେବାଷ୍ଟିଏନ୍ ପିଲେ ଏବଂ ଭୁଟାନ ପ୍ରଧାନମନ୍ତ୍ରୀ ସେରିଂ ଟୋବ୍ଗେ ଅଛନ୍ତି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ବୋଲିଭିଆ, କ୍ରୋଏସିଆ, ଏଷ୍ଟୋନିଆ, ଫିନ୍ଲ୍ୟାଣ୍ଡ, ଗ୍ରୀସ୍, ଗୟାନା, କାଜାଖସ୍ତାନ, ଲିଚେନ୍ଷ୍ଟାଇନ୍, ସର୍ବିଆ ଏବଂ ସ୍ଲୋଭାକିଆରୁ ନେତାମାନେ ମଧ୍ୟ ସମ୍ମିଳନୀରେ ଅଂଶଗ୍ରହଣ କରିବେ। ସମ୍ମିଳନୀରେ 45+ ଦେଶର ମନ୍ତ୍ରୀସ୍ତରୀୟ ପ୍ରତିନିଧିମଣ୍ଡଳୀ ଅଂଶଗ୍ରହଣ କରିବେ। ଜାତିସଂଘ ମହାସଚିବ ଏବଂ ଅନେକ ଆନ୍ତର୍ଜାତୀୟ ସଂଗଠନର ବରିଷ୍ଠ ଅଧିକାରୀମାନେ ମଧ୍ୟ ଆଲୋଚନାରେ ଭାଗ ନେବେ। ଭାରତ ଏଆଇ ପ୍ରଭାବ ସମ୍ମିଳନୀ 2026 3 ସ୍ତମ୍ଭ ଦ୍ୱାରା ପରିଚାଳିତ। ସେଗୁଡ଼ିକ ହେଉଛି ଜନସାଧାରଣ, ବିଶ୍ୱ ଏବଂ ପ୍ରଗତି। ଶିଖର ସମ୍ମିଳନୀରେ 7 ପ୍ରମୁଖ ବିଷୟ ମାନବ ପୁଞ୍ଜି, ସାମାଜିକ ସଶକ୍ତିକରଣ ପାଇଁ ଅନ୍ତର୍ଭୁକ୍ତି, ନିରାପଦ ଏବଂ ବିଶ୍ୱସ୍ତ ଏଆଇ, ବିଜ୍ଞାନ, ସ୍ଥିରତା, ନବସୃଜନ ଏବଂ ଦକ୍ଷତା, ଏଆଇ ସମ୍ଭଳକୁ ଗଣତାନ୍ତ୍ରିକ କରିବା ଏବଂ ଆର୍ଥିକ ବିକାଶ ଓ ସାମାଜିକ ମଙ୍ଗଳ ପାଇଁ ଏଆଇର ବ୍ୟବହାର ସମ୍ପର୍କରେ ଆଲୋଚନା କରାଯିବ। ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ 2026 ଯୋଗଦେବା ଲାଗି ବିଶ୍ୱର କୋଣ ଅନୁକୋଣରୁ ଲୋକମାନେ ଭାରତ ଆସୁଥିବାରୁ ଏହା ଅତ୍ୟନ୍ତ ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହି ସମ୍ମିଳନୀରେ ଯୋଗ ଦେଉଥିବା ବିଶ୍ୱ ନେତୃବୃନ୍ଦ, ଶିଳ୍ପ ନେତୃତ୍ୱ, ନବସୃଜନକାରୀ, ନୀତି ନିର୍ଦ୍ଧାରକ ଓ ଗବେଷକମାନଙ୍କୁ ସ୍ୱାଗତ ଜଣାଇଛନ୍ତି। ସେ କହିଛନ୍ତି ଏହି ସମ୍ମିଳନୀ ପ୍ରମାଣ କରୁଛି ଯେ ଦେଶରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦ୍ରୁତଗତିରେ ବିକାଶ ଘଟୁଛି ଏବଂ ଏହା ବିଶ୍ୱ ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ବହନ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ସମ୍ମିଳନୀର ବିଷୟ ରହିଛି ସର୍ବଜନ ହିତାୟ, ସର୍ବଜନ ସୁଖାୟ ଅର୍ଥାତ୍ ସମସ୍ତଙ୍କ ହିତଦୃଷ୍ଟିରୁ ଓ ସମସ୍ତଙ୍କ ଖୁସି ପାଇଁ। ଏଆଇ ସମ୍ମିଳନୀରେ ଯୋଗଦେଇ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନ୍ କହିଛନ୍ତି କୃତ୍ରିମ ବୁଦ୍ଧିମତାକୁ ଗ୍ରହଣ କରି ଶିକ୍ଷା ସଂସ୍କାର ମାଧ୍ୟମରେ ବହୁଳ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ। ସେ କହିଛନ୍ତି ଏହା ମାଧ୍ୟମରେ ଭାରତ ସାରା ବିଶ୍ୱକୁ ଦିଗ୍ଦର୍ଶନ ଦେଇପାରିବ। ଶ୍ରୀ ନାଗେଶ୍ୱରନ୍ କହିଛନ୍ତି ପରିବର୍ତ୍ତନ କେବେ ଆକସ୍ମିକ ଭାବେ ଘଟିବ ନାହିଁ, ବରଂ ଏଥିଲାଗି ରାଜନୈତିକ ଇଚ୍ଛାଶକ୍ତି, ସାମର୍ଥ୍ୟ ଓ ପ୍ରତିବଦ୍ଧତା ମଧ୍ୟରେ ସମ ମନୋଭାବ ସୃଷ୍ଟି କରିବାକୁ ପଡ଼ିବ। ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ କହିଛନ୍ତି ଗ୍ଲୋବାଲ୍ ସାଉଥ୍ରେ ପ୍ରଥମ ଏଆଇ ସମ୍ମିଳନୀ ଆୟୋଜନ ପାଇଁ ଭାରତ ପ୍ରକୃଷ୍ଟ ସ୍ଥାନ। ଆଜିଠାରୁ ଆରମ୍ଭ ହେଉଥିବା କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ ସମ୍ପର୍କରେ ସେ କହିଛନ୍ତି ଏହା କେବଳ କିଛି କ୍ଷମତାଶାଳୀ ଦେଶର କାର୍ଯ୍ୟରେ ଲାଗିବା ଅପେକ୍ଷା ସାରା ବିଶ୍ୱକୁ ତା'ର ଲାଭ ପ୍ରଦାନ କରିବା ଆବଶ୍ୟକ। ବ୍ରିଟେନ୍ ସରକାରଙ୍କ ପକ୍ଷରୁ ମଧ୍ୟ ନୂଆଦିଲ୍ଲୀରେ ହେଉଥିବା ଏଆଇ ସମ୍ମିଳନୀକୁ ପ୍ରଶଂସା କରାଯାଇଛି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆରମ୍ଭ ହୋଇଥିବା ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ସମୟରେ ସୁବିଧାଜନକ ଯାତ୍ରା ପାଇଁ ଦିଲ୍ଲୀ ବିମାନ ବନ୍ଦର ଯାତ୍ରୀମାନଙ୍କୁ ମେଟ୍ରୋ ବ୍ୟବହାର କରିବାକୁ ପରାମର୍ଶ ଦେଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଦିଲ୍ଲୀ ବିମାନ ବନ୍ଦର ସମ୍ଭାବ୍ୟ ଭିଡ଼ ଏବଂ ବିମାନ ବନ୍ଦରକୁ ଆସିବା ଏବଂ ଯିବାରେ ବିଳମ୍ବ ବିଷୟରେ ଯାତ୍ରୀମାନଙ୍କୁ ସୂଚନା ଦିଆଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଧାରା 370 ଉଚ୍ଛେଦ ପରେ କାଶ୍ମୀର, ଉତ୍ତର ପୂର୍ବ ଓ ମାଓ ପ୍ରଭାବିତ ଅଞ୍ଚଳରେ ହିଂସା 80% ହ୍ରାସ ପାଇଛି।
ଧାରା 370 କେ ନିରସ୍ତୀକରଣ କେ ବାଦ କାଶ୍ମୀର, ନର୍ଥ ଇଷ୍ଟ ଓର ମାଓବାଦୀ କ୍ଷେତ୍ର ମେ ହିଂସା କେ ଆଙ୍କଡ଼ୋ କୋ ହମ 80% तक कम करने में सफल हुए हैं और वो दिन दूर नहीं है जब ये तीनों क्षेत्र पूर्णतया हिंसा से मुक्त हो जाएंगे।
ସେ କହିଛନ୍ତି ସେହି ଅଞ୍ଚଳଗୁଡ଼ିକ ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ହିଂସାମୁକ୍ତ ହେବ। ଆଜି ଦିଲ୍ଲୀ ପୋଲିସର 79ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଶ୍ରୀ ଶାହା କହିଛନ୍ତି 11ଟି ରାଜ୍ୟରେ ବ୍ୟାପିଥିବା ମାଓ ଆତଙ୍କବାଦ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ସୃଷ୍ଟି କରିଛି।
माओवादी आतंकवाद हमेशा से देश की आंतरिक सुरक्षा के लिए बहुत बड़ी चुनौती माना जाता था, मगर मुझे दिल्ली की जनता के माध्यम से देश को बताते हुए हर्ष हो रहा है कि हम माओवादी क्षेत्रों को हमेशा के लिए नक्सलवाद से मुक्त करने के बहुत नजदीक हैं। मैं देश की जनता को फिर से एक बार विश्वास दिलाना चाहता हूं, 31/3/2026 को पूरे देश को हम माओवादी हिंसा से मुक्त करने में सफल होंगे।
ଶ୍ରୀ ଶାହା କହିଛନ୍ତି ଗତ 11 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ 3ଟି ନୂତନ ଅପରାଧିକ ଆଇନ ପ୍ରଚଳନ ସମେତ ଅନେକ ମାଇଲ ଖୁଣ୍ଟ ହାସଲ କରାଯାଇଛି। ଏହି ଅବସରରେ ଦିଲ୍ଲୀ ପୁଲିସ୍ କମିଶନର ସତୀଶ ଗୁଲଚା କହିଛନ୍ତି ନିଶାମୁକ୍ତ ଭାରତ ଅଭିଯାନ ଅଧୀନରେ ଦିଲ୍ଲୀ ପୁଲିସ୍ ଗତବର୍ଷ 6,000 କିଲୋଗ୍ରାମରୁ ଅଧିକ ନିଶାଦ୍ରବ୍ୟ ଜବତ କରିଛି। ରାଜସ୍ଥାନ ଅଲୱାର ଜିଲ୍ଲା ଅନ୍ତର୍ଗତ ତାପୁକାରା ଅଞ୍ଚଳରେ ଏକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିବା ଯୋଗୁଁ 7 ଜଣଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ପୁଲିସ୍ ଓ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଫ୍ୟାକ୍ଟ୍ରି ମଧ୍ୟରେ ଅଧିକ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି। କୁରୁକ୍ଷେତ୍ର ଶିଳ୍ପାଞ୍ଚଳରେ ଥିବା ଏହି କାର୍ଡବୋର୍ଡ ଫ୍ୟାକ୍ଟ୍ରିରେ ଆଜି ସକାଳ ସମୟରେ ବିସ୍ଫୋରଣ ସହ ଅଗ୍ନିକାଣ୍ଡ ଘଟିଥିଲା। ୟୁକ୍ରେନ୍ର ପୂର୍ବତନ ଶକ୍ତିମନ୍ତ୍ରୀ ଜର୍ମାନ ଗାଲୁସଚେଙ୍କୋ ଦେଶ ଛାଡ଼ି ବାହାରକୁ ଯିବାକୁ ଚେଷ୍ଟା କରୁଥିବା ସମୟରେ ତାଙ୍କୁ ଅଟକ ରଖାଯାଇଛି। ୟୁକ୍ରେନ୍ର ଜାତୀୟ ଦୁର୍ନୀତି ନିବାରଣ ବ୍ୟୁରୋ ସୂଚନା ଅନୁଯାୟୀ ଦୀର୍ଘଦିନ ଧରି ଚାଲିଥିବା ଦୁର୍ନୀତି ମାମଲାର ଏକ ଅଂଶ ଭାବରେ ଗତକାଲି ରାଜ୍ୟ ସୀମା ପାର ହେଉଥିବା ସମୟରେ ପୂର୍ବତନ ମନ୍ତ୍ରୀଙ୍କୁ ଗିରଫ କରାଯାଇଛି। ଭାରତ ଏବଂ ଆମେରିକା ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମାକୁ ଦେଶର ମସଲା କ୍ଷେତ୍ର ପ୍ରଶଂସା କରିଛି। ଆକାଶବାଣୀ ସମ୍ଭାଦ ସହିତ ଆଲୋଚନା ସମୟରେ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ସ୍ପାଇସ୍ ଷ୍ଟେକ୍ ହୋଲ୍ଡର୍ସର ଅଧ୍ୟକ୍ଷ ତେଜସ୍ ଗାନ୍ଧି କହିଛନ୍ତି ଏହି ଚୁକ୍ତି ବଜାର ପ୍ରତିଯୋଗିତା ବୃଦ୍ଧି କରିବାର ନୂତନ ସୁଯୋଗ ସୃଷ୍ଟି କରିବାରେ ସାହାଯ୍ୟ କରିବ। ଶ୍ରୀ ଗାନ୍ଧି ଆହୁରି ମଧ୍ୟ କହିଛନ୍ତି ଯେ ଶୁଳ୍କ ହ୍ରାସ ଭାରତୀୟ ସାମଗ୍ରୀର ରପ୍ତାନୀକୁ ବୃଦ୍ଧି କରିବ। ଲେବାନନ୍ର ସିରିଆ ସୀମା ନିକଟରେ ଇସ୍ରାଏଲୀ ବିମାନ ଆକ୍ରମଣରେ 4 ଜଣ ପ୍ରାଣ ହରାଇଛନ୍ତି। ଯୁଦ୍ଧ ବିରାମ ଘୋଷଣା ହେବା ସତ୍ତ୍ୱେ ଇସ୍ରାଏଲ ଆକ୍ରମଣ କରିଛି। ଲେବାନନ୍ର ଜାତୀୟ ସମାଚାର ସଂସ୍ଥା ଅନୁଯାୟୀ ଗତକାଲି ରାତିରେ ଲେବାନନ୍ ସିରିଆ ସୀମା ନିକଟବର୍ତ୍ତୀ ମଜଦାଲ ଅଞ୍ଜାର ଅଞ୍ଚଳରେ ଏକ ଇସ୍ରାଏଲି ଡ୍ରୋନ୍ ଗୋଟିଏ କାର୍ ଉପରେ ଆକ୍ରମଣ କରିଥିଲା। ଦେଶର ସୀମାନ୍ତ ଅଞ୍ଚଳରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁ ଗତକାଲି ଅରୁଣାଚଳ ପ୍ରଦେଶର ତୱାଙ୍ଗ ଜିଲ୍ଲାର ଲୁଙ୍ଗଲା ଉପଖଣ୍ଡର ମୁୟୋରେ ଏକ ନବନିର୍ମିତ ବହୁମୁଖୀ ଇଣ୍ଡୋର ହଲ୍ ତଥା ଭଲିବଲ୍ ଷ୍ଟାଡିୟମ୍ର ଉଦ୍ଘାଟନ କରିଛନ୍ତି। ସରକାରଙ୍କ ଖେଲୋ ଇଣ୍ଡିଆ ପଦକ୍ଷେପ ଅଧୀନରେ ବିକଶିତ ଏହି ଷ୍ଟାଡିୟମ୍ ଆଧୁନିକ ତାଲିମ ସୁବିଧା ପ୍ରଦାନ କରିବ। କଲମ୍ବୋରେ ଜଣେ ଓକିଲ ଏବଂ ତାଙ୍କ ପତ୍ନୀଙ୍କ ଉପରେ ହୋଇଥିବା ଗୁଳିମାଡ଼ ପ୍ରତିବାଦରେ ଶ୍ରୀଲଙ୍କା ବାର୍ ଆସୋସିଏସନ୍ର ସଦସ୍ୟମାନେ ଦେଶବ୍ୟାପୀ କୋର୍ଟରେ ହାଜର ହେବାରୁ ନିବୃତ୍ତ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ବାର୍ ଆସୋସିଏସନ୍ ସଭାପତି ରାଜୀବ ଅମର ସୁରିଆ କହିଛନ୍ତି ଆକ୍ରମଣର ପ୍ରଭାବ ଉପରେ ବ୍ୟାପକ ଆଲୋଚନା ପରେ ଏକ ସ୍ୱତନ୍ତ୍ର ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆସୋସିଏସନ୍ 4ଟି ପ୍ରସ୍ତାବ ଗ୍ରହଣ କରିବା ସହ ଅପରାଧୀଙ୍କୁ ଶୀଘ୍ର ଗିରଫ କରିବା ଲାଗି ଦାବି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ମୁମ୍ବାଇରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କୁ ଭେଟିବେ। ଏହି ସାକ୍ଷାତ ସମୟରେ ଦୁଇ ନେତା ଭାରତ ଫ୍ରାନ୍ସ ରଣନୈତିକ ସହଭାଗିତାରେ ହୋଇଥିବା ଅଗ୍ରଗତି ସମୀକ୍ଷା କରିବେ ଏବଂ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ଗୁରୁତ୍ୱ ବହନ କରୁଥିବା ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମାକ୍ରନ୍ ଏଆଇ ପ୍ରଭାବ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଆସନ୍ତାକାଲିଠାରୁ 3ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହା ରାଷ୍ଟ୍ରପତି ମାକ୍ରନ୍ଙ୍କର 4ର୍ଥ ଭାରତ ଗସ୍ତ ଏବଂ ମୁମ୍ବାଇକୁ ତାଙ୍କର ପ୍ରଥମ ଗସ୍ତ ହେବ। ଆଇସିସି ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ପ୍ରଥମ ମ୍ୟାଚ୍ ଆଫଗାନିସ୍ତାନ ଏବଂ ୟୁଏଇ ମଧ୍ୟରେ ଜାରି ରହିଛି। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଚାଲିଥିବା ଗ୍ରୁପ୍ ଡି'ର ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ୟୁଏଇ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ୍ ବିନିମୟରେ 160 ରନ୍ ସ୍କୋର କରିଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଆଫଗାନିସ୍ତାନ 9 ଓଭରରେ 2ଟି ୱିକେଟ୍ ହରାଇ 67 ରନ୍ ସ୍କୋର କରିଛି। ଆଜି ଅପରାହ୍ନ 3ଟାରେ କୋଲକାତାରେ ଇଂଲଣ୍ଡ ଏବଂ ଇଟାଲୀ ଓ ସନ୍ଧ୍ୟା 7ଟାରେ ପାଲକେଲ୍ଠାରେ ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ନୂଆଦିଲ୍ଲୀରେ ଆରମ୍ଭ ହେଲା ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ 2026। ଭାରତକୁ ବିଶ୍ୱ ଏଆଇ ସହଯୋଗରେ ଏକ ପ୍ରମୁଖ ଅଂଶୀଦାର ଭାବରେ ପ୍ରତିପାଦିତ କରିବ କହିଲେ ବିଶ୍ୱର ପ୍ରମୁଖ ନେତା। ଧାରା 370 ଉଚ୍ଛେଦ ହେବା ପରେ କାଶ୍ମୀର, ଉତ୍ତର ପୂର୍ବ ଓ ମାଓ ପ୍ରଭାବିତ ଅଞ୍ଚଳରେ ହ୍ରାସ ପାଇଛି 80% ହିଂସା କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ରାଜସ୍ଥାନର ଏକ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି 7 ଜଣ ମୃତ, ଉଦ୍ଧାର କାର୍ଯ୍ୟ ଜାରି। ଏବଂ ଆଇସିସି ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଆଜି ପ୍ରଥମ ମ୍ୟାଚ୍ ଆଫଗାନିସ୍ତାନ ଏବଂ ୟୁଏଇ ମଧ୍ୟରେ ଜାରି। ସମ୍ବାଦ ଶେଷ ହେଲା।